ओम शांति। 2 मई 2024 मसीहा की साकार महावाक्य मिठे बच्चे ज्ञानर बुलबुल हुई निज समान करिबार सेवा कर जांच कर जे केते जन को मु निज समान करिछि मोर जुगर चार्ट किपरी अछि। प्रश्न, भगवान निजर पिलामानंक पाखरे क्यों प्रतिज्ञा करिछंती जहा कि कौनसी मनुष्य करिपारिब नाही। उत्तर, भगवान प्रतिज्ञा करुछंती पिला माने मु तुम मानंकु निजर घर को निश्चित नेजिबी तुमे श्रीमत अनुसारे चाली जदि पवित्र होइजिव ते मुक्ति एवं जीवन मुक्ति को जाई पारिब नचेत प्रत्येकंकु मुक्तिधाम को तो जीवाकु ही हेब केहि चाहंतु बा न चाहंतु जबरदस्ती हिसाब किताब चुक्त कराई नहीं जीवि। बाबा कहुछंती जेत्ते बेले मु आसुछि सेत्ते बेले तुम समस्तंकर बानप्रस्थ अवस्था हो जाउछि तेनु मु समस्तंकु घर को नहीं जाउछि। ओम शांति। वर्तमान पिला माने पाठ पढ़ा उपरे ध्यान देबा उचित। जेउ गायन रहिछि सर्वगुण संपन्न सुहकला संपूर्ण एहि सब गुण को धारण करबा को हेबो जांच करबा को हेबो आम पाखरे एहि गुण अछि कि काहे कि ना जेउ माने गुणवान हेउछंती तुम पिलामानंकर ध्यान तांक आड़कु ही जीव तबे पढ़ीबा पढ़ाइबा उपरे ही सब निर्भर करुछि। तो निज मन को पचारिबा उचित जे आमे केते जनों को पाठ पढ़ाउछु संपूर्ण देवता तो केही होई नहंती चंद्रमा संपूर्ण होई गले केते आलोक प्रदान करिथाय सेहिपरि एठारे मध्य देखा जाए पुरुषार्थर क्रमानुसारे चालुछंती एकथा केवल पिला माने एवं शिक्षक ही जानिछंती। प्रत्येक संतान प्रति बाबांकर दृष्टि रहुछि बाबा देखुछंती पिला माने कौन करुछंती मो अर्थे कौन सब सेवा करुछंती सब फुलमानंकु बाबा देखुछंती एमेति तो समस्ते फूल अटंती काहेकि ना एहा एक बगीचा ना प्रत्येक निजर अवस्था को जानिछंती निजर खुशी को जानिछंती अतिन्द्र सुखमय जीवन प्रत्येकंकर निजस्व होई थाए। प्रथमतः बाबांकु बहुत बहुत मने पकाइबा को हेबो बाबांकु मने पकाइबा द्वारा ही पुनी बाबा मध्य मने पकाइ थंती तमो प्रधानरो सतो प्रधान हेबा पई मु तुमको बहुत सहज उपाय बताऊछि। जुगर यात्रा रे रोह प्रत्येक निजर मन को पचारंतु आमर जुगर चार्ट ठीक अछि अन्य को निज समान करुछि कारण तुम्हें समस्ते ज्ञानर बुलबुल अटना केही स्वा आउ किए आउ कौन अटंती तुमको पारा नुहे स्वा हबार अछि निजर मन को पचारिबा बहुत सहज मु बाबांकु केते मने पकाउछंती केते अतिन्द्रिय सुखरे रहुछि आमको मनुष्य रो देवता हेबा को पड़िबो मनुष्य तो मनुष्य ही अटंती पुरुष हुंतु अथवा स्त्री उभय मनुष्य सदृश ही देखा जाय थांती पुणि तुमे दैवी गुण धारण करी मनुष्य रो देवता हेउछ तुम व्यतीत आउ केही देवता हेउनाहंती एठाकु समस्ते दैवी कुलर सदस्य हेबा पई ही आसुछंती सेठारे मध्य तुमे माने दैवी कुलर सदस्य हेबो सेठारे तुम भितरे कौनसी राग द्वेष रो भावना रहिबो नाही तेनु एभळी दैवी परिवार हेबा पई खूब पुरुषार्थ करबा को हेबो पाठ मध्य कायदा अनुसार पढ़ा को हेबो पाठ पढ़ा केबे भी बंद करबा उचित नहे ବେମାର ଥିଲେ ମଧ୍ୟ ବୁଦ୍ଧିରେ ଶିବ ବାବାଙ୍କର ସ୍ମୃତି ରହୁ। ଏଥିରେ ତୋ ମୁଖ ଦ୍ଵାରା କହିବାର କୌଣସି କଥା ହିଁ ନାହିଁ। ଆତ୍ମା ଜାଣିଛି ଯେ ଆମେ ଶିବ ବାବାଙ୍କର ସନ୍ତାନ ଅଟୁ। ବାବା ଆମକୁ ସାଥିରେ ନେଇଯିବା ପାଇଁ ଆସିଛନ୍ତି। ଏହି ଅଭ୍ୟାସ ବହୁତ ଭଲ ଭାବରେ ପକ୍କା କରିବାକୁ ହେବ ଯେଉଁଠାରେ ବି ଥାଅ, କିନ୍ତୁ ବାବାଙ୍କ ସ୍ମୃତିରେ ରୁହ। ବାବା ଶାନ୍ତିଧାମ ସୁଖଧାମକୁ ନେଇଯିବା ପାଇଁ ଆସିଛନ୍ତି। ଏହା କେତେ ସହଜ ଅଟେ। ଅନେକ ଅଛନ୍ତି ଯେଉଁମାନେ କି ଅଧିକ ଧାରଣା କରିପାରିବେ ନାହିଁ। ଆଚ୍ଛା, ତେ ବାବାଙ୍କୁ ମନେ ପକାଅ। ଏଠାରେ ସବୁ ସନ୍ତାନ ମାନେ ବସିଛନ୍ତି, କିନ୍ତୁ କ୍ରମାନୁସାରେ ରହିଛନ୍ତି। ହଁ, ଆମକୁ ନିଶ୍ଚିତ ରୂପେ ହେବାକୁ ପଡ଼ିବ, ସେଥିପାଇଁ ଶିବ ବାବାଙ୍କୁ ନିଶ୍ଚିତ ଭାବେ ମନେ ପକାଉଛନ୍ତି। ସମସ୍ତେ ଅନ୍ୟ ସଙ୍ଗ ଛାଡ଼ି ଜଣଙ୍କ ସହିତ ସଙ୍ଗ ଯୋଡ଼ୁଛନ୍ତି, ଆଉ କାହାର ସ୍ମୃତି ମଧ୍ୟ ଆସୁନଥିବ। କିନ୍ତୁ ଏଥିରେ ଅନ୍ତିମ ସମୟ ପର୍ଯ୍ୟନ୍ତ ପୁରୁଷାର୍ଥ କରିବାକୁ ପଡ଼ିବ, ସେଥିପାଇଁ ପରିଶ୍ରମ ମଧ୍ୟ କରିବାକୁ ହେବ। ଅନ୍ତରରେ ସର୍ବଦା ଏକମାତ୍ର ଶିବ ବାବାଙ୍କର ହିଁ ସ୍ମୃତି ରହୁ। କେଉଁଆଡ଼େ ବି ବୁଲିବାକୁ ଗଲେ ମଧ୍ୟ ବୁଦ୍ଧିରେ ଏକମାତ୍ର ବାବାଙ୍କର ହିଁ ୟାଦ ରହୁ। ଏଥିରେ ମୁଖରେ କିଛି କହିବାର ମଧ୍ୟ ଆବଶ୍ୟକତା ପଡ଼ିନଥାଏ। ଏହା ବହୁତ ସହଜ ପାଠପଢ଼ା ଅଟେ। ବାବା ପାଠ ପଢ଼ାଇ ତୁମକୁ ନିଜ ସମାନ କରୁଛନ୍ତି। ଏହିଭଳି ଅବସ୍ଥା ତୁମମାନଙ୍କୁ ତିଆରି କରିବାକୁ ହେବ। ଯେପରି ସତୁ ପ୍ରଧାନ ଅବସ୍ଥାରେ ଆସିଥିଲ, ସେହି ଅବସ୍ଥାକୁ ପୁଣି ଯିବାକୁ ହେବ। ଏ କଥା ବୁଝାଇବା କେତେ ସହଜ। ଘରର କାମଧନ୍ଦା କରି ସବୁକିଛି କରି ମଧ୍ୟ ନିଜକୁ ଫୁଲ ସମାନ କରିବାକୁ ହେବ। ଯାଞ୍ଚ କରିବାକୁ ହେବ ଯେ ଆମ ଭିତରେ କିଛି ଗଡ଼ବଡ଼ ନାହିଁ ତ। ନିଜର ଯାଞ୍ଚ କରିବା ପାଇଁ ହୀରାର ଦୃଷ୍ଟାନ୍ତ ବହୁତ ଭଲ। ତୁମେ ନିଜ ପାଇଁ ନିଜେ ମ୍ୟାଗ୍ନିଫାଏ ଗ୍ଲାସ୍ ଅଟ। ତେଣୁ ନିଜର ଯାଞ୍ଚ କରିବାକୁ ହେବ ଯେ ମୋ ଭିତରେ ଟିକିଏ ହେଲେ ବି ଦେହ ଅଭିମାନ ନାହିଁ ତ। ଯଦି ବର୍ତ୍ତମାନ ସମସ୍ତେ ପୁରୁଷାର୍ଥୀ ଅଟନ୍ତି, କିନ୍ତୁ ଲକ୍ଷ୍ୟ ଉଦ୍ଦେଶ୍ୟ ତ ସମ୍ମୁଖରେ ରହିଛି ନା। ତୁମକୁ ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ। ବାବା କହୁଛନ୍ତି, ଯଦିଓ ଖବରକାଗଜରେ ବାହାର କରିବାରେ ଖର୍ଚ୍ଚ ହେଉଛି, କିନ୍ତୁ ଏହି ସନ୍ଦେଶ ସମସ୍ତଙ୍କୁ ମିଳିଯାଉ। ସମସ୍ତଙ୍କୁ କୁହ, ଏକମାତ୍ର ବାବାଙ୍କୁ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହୋଇଯିବ ଏବଂ ତୁମେମାନେ ପବିତ୍ର ମଧ୍ୟ ହୋଇଯିବ। ଏବେ କେହି ପବିତ୍ର ହୋଇନାହାନ୍ତି। ବାବା ବୁଝାଇଥିଲେ ନୂଆ ଦୁନିଆରେ ହିଁ ପବିତ୍ର ଆତ୍ମାମାନେ ରହିବେ, ଏହି ପୁରୁଣା ଦୁନିଆ ଅପବିତ୍ର ଅଟେ। ଏଠାରେ ଜଣେ ହେଲେ ବି ପବିତ୍ର ନାହାନ୍ତି। ଆତ୍ମା ପବିତ୍ର ହୋଇଗଲେ ପୁରୁଣା ଶରୀର ଛାଡ଼ି ଦେଇଥାଏ। ଏହି ଅପବିତ୍ର ଶରୀର ଛାଡ଼ିବାକୁ ହିଁ ହେବ। ଯୋଗ କରି କରି ତୁମର ଆତ୍ମା ଏକଦମ ପବିତ୍ର ହୋଇଯିବ। ଶାନ୍ତିଧାମରୁ ଏକଦମ ପବିତ୍ର ଆତ୍ମା ଆସି ଗର୍ଭ ମହଲରେ ପ୍ରବେଶ କଲା। ପୁଣି ଏତେ ସମୟ ଅଭିନୟ କଲୁ, ଏବେ ଚକ୍ର ପୂରା ହେଲା। ପୁଣି ତୁମେ ଆତ୍ମାମାନେ ନିଜର ଘରକୁ ଯିବ, ସେଠାରୁ ପୁଣି ସୁଖଧାମକୁ ଆସିବ। ସେଠାରେ ଗର୍ଭ ମହଲ ସମାନ ହୋଇଥାଏ, ତଥାପି ବି ଉଚ୍ଚପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ। ଏହା ହେଉଛି ପାଠପଢ଼ା। ଏବେ ନରକ ବେଶ୍ୟାଳୟ ବିନାଶ ହୋଇ ଶିବାଳୟ ସ୍ଥାପନ ହେଉଛି। ଏବେ ତ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ। ତୁମେ ମଧ୍ୟ ଜାଣିଛ ଯେ ଆମେ ଏହି ଶରୀର ଛାଡ଼ି ଯାଇ ନୂଆ ଦୁନିଆରେ ରାଜକୁମାର କୁମାରୀ ହେବୁ। କେହି କେହି ଭାବୁଛନ୍ତି ଆମେ ପ୍ରଜାରେ ଆସିବୁ। ଏଥିରେ ବୁଦ୍ଧିର ଲାଇନ ଏକଦମ କ୍ଲିୟର ହେବା ଦରକାର। ଏକମାତ୍ର ବାବାଙ୍କର ହିଁ ସ୍ମୃତିରେ ରହୁ, ଆଉ କିଛି ବି ମନେ ନ ପଡ଼ୁ। ଏହାକୁ ପବିତ୍ର ଭିକାରୀ କୁହାଯାଉଛି, ଯେପରି ଶରୀର ମଧ୍ୟ ମନେ ନ ପଡ଼ୁ। ଏହା ପୁରୁଣା ବିକାରୀ ଶରୀର ଅଟେ ନା, ଏଠାରେ ବଞ୍ଚି ଥାଉ ଥାଉ ମରିବାକୁ ହେବ। ଏ କଥା ବୁଦ୍ଧିରେ ରହିବା ଉଚିତ। ଏବେ ଆମକୁ ଘରକୁ ଫେରିବାକୁ ହେବ। ତୁମେମାନେ ନିଜର ଘରକୁ ଭୁଲି ଯାଇଥିଲ, ଏବେ ବାବା ପୁଣି ତୁମକୁ ମନେ ପକାଇ ଦେଉଛନ୍ତି। ନାଟକ ଶେଷ ହେବାକୁ ଯାଉଛି। ବାବା ବୁଝାଉଛନ୍ତି, ତୁମେ ସମସ୍ତେ ବାନପ୍ରସ୍ଥି ଅଟ। ସାରା ବିଶ୍ୱରେ ଯେତେ ବି ମନୁଷ୍ୟ ମାତ୍ରକେ ଅଛନ୍ତି, ଏହି ସମୟରେ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ। ମୁଁ ଆସି ସବୁ ଆତ୍ମାମାନଙ୍କୁ ବାଣୀର ଉର୍ଦ୍ଧ୍ୱକୁ ନେଇଯାଉଛି। ବାବା କହୁଛନ୍ତି, ଏବେ ଛୋଟ ବଡ଼ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା। ବାନପ୍ରସ୍ଥ କାହାକୁ କୁହାଯାଏ ଏକଥା ମଧ୍ୟ ତୁମେମାନେ ଜାଣିନଥିଲ। କେବଳ ଏମିତି ଯାଇ ଗୁରୁ କରୁଥିଲ। ତୁମେ ଲୌକିକ ଗୁରୁମାନଙ୍କ ଦ୍ୱାରା ଅଧାକଳ୍ପ ପୁରୁଷାର୍ଥ କରିଆସିଛ, କିନ୍ତୁ କିଛି ହେଲେ ବି ଜ୍ଞାନ ପାଇପାରିଲ ନାହିଁ। ଏବେ ବାବା ସ୍ୱୟଂ କହୁଛନ୍ତି, ତୁମ ଛୋଟ ବଡ଼ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା। ମୁକ୍ତି ତ ସମସ୍ତଙ୍କୁ ମିଳିବ, ଛୋଟ ବଡ଼ ସମସ୍ତେ ଶେଷ ହୋଇଯିବେ। ବାବା ଆସିଛନ୍ତି ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ। ଏଥିରେ ପିଲାମାନେ ବହୁତ ଖୁସି ହେବା ଉଚିତ। ଏଠାରେ ଦୁଃଖ ପାଉଛନ୍ତି, ସେଥିପାଇଁ ନିଜର ଘର ଶାନ୍ତିଧାମକୁ ମନେ ପକାଉଛନ୍ତି। ଘରକୁ ଯିବାକୁ ଚାହୁଁଛନ୍ତି, କିନ୍ତୁ ବୁଦ୍ଧି ତ ନାହିଁ। କହୁଛନ୍ତି, ଆମ ଆତ୍ମାମାନଙ୍କର ଏବେ ଶାନ୍ତି ଦରକାର। ବାବା କହୁଛନ୍ତି, କେତେ ସମୟ ପାଇଁ ଦରକାର? ଏଠାରେ ତ ପ୍ରତ୍ୟେକଙ୍କୁ ନିଜ ନିଜର ଅଭିନୟ କରିବାକୁ ହେବ, ତେଣୁ କେହି ଶାନ୍ତିରେ ରହିପାରିବେ ନାହିଁ। ଅଧା କଳ୍ପ ଗୁରୁମାନେ ତୁମକୁ ବହୁତ ମେହନତ କରାଇଛନ୍ତି। ମେହନତ କରି କରି ବୁଲି ବୁଲି ତୁମେ ଆହୁରି ଅଶାନ୍ତ ହୋଇଯାଇଛ। ଏବେ ଶାନ୍ତିଧାମର ମାଲିକ ଏଠାକୁ ଆସି ସମସ୍ତଙ୍କୁ ଘରକୁ ନେଇଯାଉଛନ୍ତି, ପାଠ ମଧ୍ୟ ପଢ଼ାଉଛନ୍ତି। ନିର୍ବାଣ ଧାମ ଯିବା ପାଇଁ, ମୁକ୍ତି ପାଇବା ପାଇଁ ହିଁ ଭକ୍ତି କରୁଛନ୍ତି। ଏ କଥା କେବେ କାହାର ବୁଦ୍ଧିକୁ ଆସିବ ନାହିଁ ଯେ ଆମେ ସୁଖଧାମକୁ ଯିବୁ। ସମସ୍ତେ ବାନପ୍ରସ୍ଥକୁ ଯିବା ପାଇଁ ହିଁ ପୁରୁଷାର୍ଥ କରୁଛନ୍ତି। ତୁମେ ତ ସୁଖଧାମକୁ ଯିବା ପାଇଁ ପୁରୁଷାର୍ଥ କରୁଛ, ଜାଣିଛ ଯେ ପ୍ରଥମେ ବାଣୀରୁ ଉର୍ଦ୍ଧ୍ୱ ଅବସ୍ଥା ନିଶ୍ଚିତ ଆବଶ୍ୟକ। ଭଗବାନ ମଧ୍ୟ ପିଲାମାନଙ୍କ ପାଖରେ ପ୍ରତିଜ୍ଞା କରୁଛନ୍ତି, ମୁଁ ତୁମମାନଙ୍କୁ ମୋ ଘରକୁ ନିଶ୍ଚିତ ନେଇଯିବି, ଯାହା ପାଇଁ ତୁମେ ଅଧାକଳ୍ପ ଭକ୍ତି କରିଛ। ଏବେ ଶ୍ରୀମତରେ ଚାଲିଲେ ମୁକ୍ତି ଜୀବନ ମୁକ୍ତିକୁ ପ୍ରାପ୍ତ କରିବ, ନଚେତ ଶାନ୍ତିଧାମ ତ ସମସ୍ତଙ୍କୁ ଯିବାକୁ ହେବ। କେହି ଯିବାକୁ ଚାହାନ୍ତୁ ଅଥବା ନ ଚାହାନ୍ତୁ, ରାମା ଅନୁସାରେ ସମସ୍ତଙ୍କୁ ନିଶ୍ଚିତ ଭାବରେ ଯିବାକୁ ହେବ। ତୁମେ ପସନ୍ଦ କର ନ କର, ମୁଁ ଆସିଛି ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ। ମୁଁ ଜବରଦସ୍ତ ହିସାବ କିତାବ ଚୁକ୍ତ କରାଇ ନେଇଯିବି। ତୁମେ ସମସ୍ତେ ସତ୍ୟଯୁଗକୁ ଯିବ, ବାକି ସମସ୍ତେ ବାଣୀରୁ ଉର୍ଦ୍ଧ ଶାନ୍ତିଧାମରେ ରହିବେ, କାହାକୁ ହେଲେ ଛାଡ଼ିବେ ନାହିଁ। ନଗଲେ ଦଣ୍ଡ ଦେଇ ବାଡ଼େଇ ପିଟି ମଧ୍ୟ ସାଥିରେ ନେଇଯିବେ। ଡ୍ରାମାରେ ଏହିଭଳି ହିଁ ପାର୍ଟ ରହିଛି, ସେଥିପାଇଁ ନିଜର ରୋଜଗାର କରିଚାଲ, ତେ ପଦ ମଧ୍ୟ ଭଲ ମିଳିବ। ଅନ୍ତିମ ସମୟରେ ଆସୁଥିବା ଆତ୍ମା କି ସୁଖ ପାଇବେ? ବାବା ସମସ୍ତଙ୍କୁ କହୁଛନ୍ତି, ଘରକୁ ନିଶ୍ଚିତ ଯିବାକୁ ହେବ। ଶରୀରକୁ ଦାହ କରି ବାକି ସବୁ ଆତ୍ମାମାନଙ୍କୁ ନେଇଯିବି, ଆତ୍ମାମାନଙ୍କୁ ହିଁ ମୋ ସାଥିରେ ଯିବାକୁ ହିଁ ହେବ। ମୋ ମତରେ ଚାଲି ସର୍ବଗୁଣ ସମ୍ପନ୍ନ ସୁହକଳା ସମ୍ପୂର୍ଣ୍ଣ ହେଲେ ପଦ ମଧ୍ୟ ଭଲ ମିଳିବ। ତୁମେ ମୋତେ ଡାକିଛ ନା, ଆସି ଆମ ସମସ୍ତଙ୍କୁ ମୃତ୍ୟୁ ଦିଅ। ଏବେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, କେହି ବି ରହିବେ ନାହିଁ, ଏଇ ବିକାରୀ ଶରୀର ରହିବ ନାହିଁ। ତୁମେ ଘରକୁ ନେଇଯିବା ପାଇଁ ମୋତେ ଡାକିଛ, ତେଣୁ ଏବେ ବାବା କହୁଛନ୍ତି, ପିଲାମାନେ ଏ ବିକାରୀ ଦୁନିଆରୁ ତୁମକୁ ଘରକୁ ନେଇଯିବି। ତୁମର ସ୍ମାରକୀ ମଧ୍ୟ ରହିଛି, ଦିଲୱାଡ଼ା ମନ୍ଦିର ରହିଛି ନା, ଦିଲ ନେଲା ବାଲାଙ୍କର ମନ୍ଦିର, ଆଦିଦେବ ବସିଛନ୍ତି, ଶିବ ବାବା ମଧ୍ୟ ଅଛନ୍ତି, ବାପ ଦାଦା ଉଭୟ ଅଛନ୍ତି, ଏହାଙ୍କ ଶରୀରରେ ବାବା ବିରାଜମାନ ଅଛନ୍ତି। ତୁମେମାନେ ସେଠାକୁ ଯାଇ ଆଦିଦେବଙ୍କୁ ଦେଖୁଛ, ତୁମର ଆତ୍ମା ଜାଣିଛି ଏଠାରେ ବାପ ଦାଦା ବସିଛନ୍ତି। ବର୍ତ୍ତମାନ ସମୟରେ ତୁମେମାନେ ଯେଉଁ ପାଠ କରୁଛ ତାହାର ସ୍ମୃତିଚିହ୍ନ ସ୍ୱରୂପ ଏହି ସ୍ମାରକୀ ରହିଛି। ମହାରଥୀ ଘୋଡ଼ା ସବାର ପଦାତିକ ମଧ୍ୟ ଅଛନ୍ତି, ତାହା ଜଡ଼, ଏହା ଚୈତନ୍ୟ, ଉପରେ ବୈକୁଣ୍ଠ ରହିଛି। ତୁମେ ମଡେଲ ଦେଖି ଆସୁଛ, ଦିଲୱାଡ଼ା ମନ୍ଦିର କିପରି ତୁମେ ତ ଜାଣିଛ, କଳ୍ପ କଳ୍ପ ଏହିଭଳି ମନ୍ଦିର ହିଁ ତିଆରି ହେଉଛି, ଯାହାକୁ ତୁମେମାନେ ଯାଇ ଦେଖିବ। କେହି କେହି ଦ୍ୱନ୍ଦ୍ୱରେ ପଡୁଛନ୍ତି, ଏହି ପାହାଡ଼ ସବୁ ଭାଙ୍ଗି ତୁଟି ଯାଇଛି, ପୁଣି ଥରେ ହେବ କିପରି, ଏହି ଖିଆଲ ଆସିବା ଉଚିତ ନୁହେଁ। ଏବେ ତ ସ୍ୱର୍ଗ ନାହିଁ, ପୁଣି ତାହା କିପରି ଆସିବ, ପୁରୁଷାର୍ଥ ଦ୍ୱାରା ସବୁ ତିଆରି ହୋଇଥାଏ ନା। ତୁମେ ଏବେ ସ୍ୱର୍ଗକୁ ଯିବା ପାଇଁ ପ୍ରସ୍ତୁତି କରୁଛ, କେହି କେହି ଦ୍ୱନ୍ଦ୍ୱରେ ପଡ଼ି ପାଠପଢ଼ା ଛାଡ଼ି ଦେଉଛନ୍ତି। ବାବା କହୁଛନ୍ତି ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ହିଁ ନାହିଁ, ସେଠାରେ ସବୁ କିଛି ଆମେ ନିଜ ପାଇଁ ତିଆରି କରିବା, ସେଇ ଦୁନିଆ ସମ୍ପୂର୍ଣ୍ଣ ସତୁ ପ୍ରଧାନ ହେବ, ସେଠାକାର ଫଳ ଫୁଲ ଆଦି ସବୁ ଦେଖିକରି ଆସୁଛନ୍ତି, ଫଳରସ ପିଉଛନ୍ତି, ସୂକ୍ଷ୍ମ ଲୋକ ବ୍ରହ୍ମ ଲୋକରେ ତ ଏସବୁ କିଛି ନାହିଁ, ବାକି ଏସବୁ ବୈକୁଣ୍ଠରେ ଅଛି। ବିଶ୍ୱ ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି, ଏହା ନିଶ୍ଚୟ ପକ୍କା ହେବା ଦରକାର। ବାକି ଯଦି କାହାର ଭାଗ୍ୟରେ ନଥିବ ତେବେ କହିବେ ଏହା କିପରି ହୋଇପାରିବ, ଯେଉଁ ହୀରା ନୀଳା ସବୁ ଦେଖିବାକୁ ମଧ୍ୟ ମିଳୁନାହିଁ ତାହା ପୁଣି କିପରି ହେବ, ପୂଜ୍ୟ କିପରି ହେବେ। ବାବା କହୁଛନ୍ତି ଏହା ପୂଜ୍ୟ ଏବଂ ପୂଜାରୀର ଖେଳ ଅଟେ, ଆମେ ହିଁ ବ୍ରାହ୍ମଣ ଦେବତା କ୍ଷତ୍ରିୟ ଏ ସୃଷ୍ଟି ଚକ୍ରକୁ ଜାଣିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେଉଛ, ତୁମେ ଜାଣୁଛ, ତେଣୁ କହୁଛ ବାବା କଳ୍ପବୃକ୍ଷର ମଧ୍ୟ ଆପଣଙ୍କ ସହିତ ମିଶିଥିଲୁ, ଆମର ସ୍ମାରକୀ ମନ୍ଦିର ସମ୍ମୁଖରେ ରହିଛି, ଏହାପରେ ହିଁ ସ୍ୱର୍ଗର ସ୍ଥାପନା ହେବ। ତୁମର ଏହି ଚିତ୍ର ବହୁତ ଚମତ୍କାର ଅଟେ, କେତେ ରୁଚିର ସହିତ ଆସି ଦେଖୁଛନ୍ତି, ଏଭଳି ସାରା ଦୁନିଆରେ କେହି ବି କେଉଁଠି ଦେଖିନାହାନ୍ତି ନା, ଏଭଳି ଚିତ୍ର କେହି ତିଆରି କରି ଜ୍ଞାନ ଦେଇପାରିବେ, ଏହାର ନକଲ କେହି କରିପାରିବେ ନାହିଁ। ଏହି ଚିତ୍ର ହିଁ ସମ୍ପତ୍ତି ଅଟେ, ଯାହାଦ୍ୱାରା ତୁମେମାନେ ପଦମା ପଦମ ଭାଗ୍ୟଶାଳୀ ହେଉଛ। ତୁମେମାନେ ଜାଣିଛ ଆମର ପାଦ ପାଦରେ ପଦ୍ମର ରୋଜଗାର ଜମା ହେଉଛି, ଏହା ହେଉଛି ତୁମର ପାଠ ପଢ଼ାଇବାର କଦମ। ଯେତେ ଯୁଗ କରିବ, ଯେତେ ପଢ଼ିବ, ସେତେ ପଦ୍ମ ଜମା ହେବ। ଗୋଟିଏ ପଟେ ମାୟା ମଧ୍ୟ ଖୁବ୍ ଜୋରରେ ଆସିବ, ତୁମେ ଏହି ସମୟରେ ହିଁ ଶ୍ୟାମ ସୁନ୍ଦର ହେଉଛ। ସତ୍ୟଯୁଗରେ ତୁମେ ସୁନ୍ଦର ଥିଲ, ତା ସୁବର୍ଣ୍ଣ ଦୁନିଆ ଥିଲା, କଳିଯୁଗରେ ଶ୍ୟାମଳ ସମ୍ପୂର୍ଣ୍ଣ ଲୌହ ଦୁନିଆ ହୋଇଯାଇଛି। ପ୍ରତ୍ୟେକ ଜିନିଷ ଏହିଭଳି ହୋଇଥାଏ, ଏଠାରେ ଧରିତ୍ରୀ ମଧ୍ୟ ଟାଙ୍ଗରା ହୋଇଗଲାଣି, ସତ୍ୟଯୁଗରେ ଧରିତ୍ରୀ ମଧ୍ୟ ଫାଷ୍ଟ କ୍ଲାସ ହେବ, ପ୍ରତ୍ୟେକ ଜିନିଷ ସତୁପ୍ରଧାନ ହେବ। ଏଭଳି ରାଜଧାନୀରେ ତୁମେମାନେ ମାଲିକ ହେଉଛ, ତୁମେମାନେ ଅନେକ ଥର ମାଲିକ ହୋଇଛ ନା, ଏହିଭଳି ରାଜଧାନୀରେ ମାଲିକ ହେବା ପାଇଁ ସମ୍ପୂର୍ଣ୍ଣ ପୁରୁଷାର୍ଥ କରିବା ଦରକାର। ପୁରୁଷାର୍ଥ ବିନା ପ୍ରାରବ୍ଧ କିପରି ପାଇବ, ଏଥିରେ କିଛି ଅସୁବିଧା ନାହିଁ। ବର୍ତ୍ତମାନ ମୁରଲୀ ଛପା ହେଉଛି, ଆଗକୁ ଆହୁରି ଲକ୍ଷ ଲକ୍ଷ କୋଟି କୋଟି ଆନ୍ଦାଜରେ ଛପା ହେବ। ପିଲାମାନେ କହିବେ, ଯାହା କିଛି ପଇସା ଅଛି ସବୁ ଯଜ୍ଞରେ ଲଗାଇଦେବୁ, ପଇସା ରଖି କ'ଣ କରିବୁ? ତୁମେମାନେ ଆଗକୁ ଗଲେ ଦେଖିବ କ'ଣ କ'ଣ ସବୁ ହେଉଛି, ବିନାଶର ପ୍ରସ୍ତୁତି ମଧ୍ୟ ଦେଖିବ, ରିହର୍ସିଆଲ ହୋଇ ଚାଲିବ, ତାପରେ ପୁଣି ଶାନ୍ତି ହୋଇଯିବ। ପିଲାମାନଙ୍କର ବୁଦ୍ଧିରେ ସବୁ ଜ୍ଞାନ ରହିଛି, ଏହା ତ ବହୁତ ସହଜ, କେବଳ ବାବାଙ୍କୁ ମନେ ପକାଇବାକୁ ହେବ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ଏହି ଶରୀରକୁ ବି ଭୁଲି ପୁରା ପବିତ୍ର ଏବଂ ନିଶ୍ୱ ହେବାକୁ ପଡ଼ିବ। ବୁଦ୍ଧିର ଲାଇନ କ୍ଲିୟର ରଖିବାକୁ ହେବ। ବୁଦ୍ଧିରେ ରହୁ ଯେ ଏବେ ନାଟକ ଶେଷ ହେଲା, ଆମେ ନିଜର ଶାନ୍ତିଧାମ ଘରକୁ ଯାଉଛୁ। 2 ପାଠ ପଢ଼ାର ପ୍ରତ୍ୟେକ ପାଦରେ ପଦ୍ମର ରୋଜଗାର ରହିଛି, ସେଥିପାଇଁ ପ୍ରତ୍ୟେକ ଦିନ ଭଲ ଭାବରେ ପାଠ ପଢ଼ିବାକୁ ହେବ। ଦେବତା କୂଳର ସଦସ୍ୟ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ। ନିଜକୁ ନିଜେ ପଚାରିବାକୁ ହେବ ଯେ ମୁଁ କେତେ ଅତିନ୍ଦ୍ରିୟ ସୁଖର ଅନୁଭବ କରୁଛି। ଯେଉଁ ଯେ ପଚାର ବରଦାନ ବୁଦ୍ଧି ରୂପକ ସଙ୍ଗ ଏବଂ ସହଯୋଗ ରୂପକ ହାତ ଦ୍ୱାରା ମୌଜର ଅନୁଭବ କରୁଥିବା ସୌଭାଗ୍ୟଶାଳୀ ଆତ୍ମା ଭବ। ଯେପରି ସହଯୋଗର ପ୍ରତୀକ ରୂପରେ ହାତରେ ହାତ ମିଶାଇବା ଦେଖାଇଥାନ୍ତି, ସେହିପରି ବାବାଙ୍କର ସଦା ସହଯୋଗୀ ହେବା ହିଁ ହାତରେ ହାତ ମିଶାଇବା ଏବଂ ସର୍ବଦା ବୁଦ୍ଧି ଦ୍ୱାରା ସାଥିରେ ରହିବାର ଅର୍ଥ ହେଲା ମନର ଲଗନ ସର୍ବଦା ଜଣଙ୍କ ସହିତ ରହିବ। ସର୍ବଦା ଏ ସ୍ମୃତିରେ ରହୁ ଯେ ଈଶ୍ୱରୀୟ ବଗିଚାରେ ମୁଁ ବାବାଙ୍କର ହାତ ଧରି ଚାଲୁଛି, ଏହାଦ୍ୱାରା ସର୍ବଦା ମନୋରଞ୍ଜନରେ ରହିବ, ସର୍ବଦା ଖୁସିରେ ରହିବା ସହିତ ସମ୍ପନ୍ନ ଅବସ୍ଥାରେ ମଧ୍ୟ ରହିବ। ଏହି ଭଳି ସୌଭାଗ୍ୟଶାଳୀ ଆତ୍ମାମାନେ ସଦା ସର୍ବଦା ମଉଜର ଅନୁଭବ କରିଚାଲିଥାନ୍ତି। ଶ୍ରୀଗାନ ଆଶୀର୍ବାଦର ଖାତା ଜମା କରିବାରେ ଆଧାର ହେଲା ସନ୍ତୁଷ୍ଟ ରହିବା ଏବଂ ସନ୍ତୁଷ୍ଟ କରିବା। ଓମ୍ ଶାନ୍ତି।